ନମସ୍କାର ଦର୍ଶକ ବନ୍ଧୁ, ନୀଳ ନିର୍ମଳ ଆକାଶରେ କଳାମେଘ ଘଟି ଆସିଲା ପରେ ସେଥିରୁ ଝରି ପଡ଼ୁଥିବା ବର୍ଷାର ପ୍ରତିଟି ବୁନ୍ଦା ମାଟି ଉପରୁ ଭସେଇ ନିଏ ସୂକ୍ଷ୍ମ ରେଣୁଠୁ ଆରମ୍ଭ କରି ବିରାଟ ବସ୍ତୁକୁ ମଧ୍ୟ। ପୁଣି ଯେଉଁ ମଣିଷ ଏହି ଦୃଶ୍ୟକୁ ଉପଭୋଗ କରୁଥାଏ ତାର ମନ ମଧ୍ୟ ଭାସି ବୁଲେ ଅତୀତର ସେହି ସ୍ମୃତିର ରାଇଜରେ, ଯିଏ ତାକୁ ଅତୀତର ଘଟଣା ସହିତ ବର୍ତ୍ତମାନର ଘଟଣା ସହିତ ଗୋଟିଏ ସମ୍ପର୍କ ଯୋଡ଼ି ଭବିଷ୍ୟତରେ ସ୍ୱପ୍ନ ଦେଖିବା ପାଇଁ ତାକୁ ନିର୍ଦ୍ଦେଶ ଦିଏ, ତାକୁ ସ୍ୱପ୍ନ ଦେଖିବାକୁ ବାଧ୍ୟ କରେ। ଚାଲନ୍ତୁ ଆଜି ଜାଣିନେବା ସେହି ପ୍ରକାର ଗୋଟିଏ କବିତା, ସେଇ ବୁନ୍ଦା ବୁନ୍ଦା ଜଳବିନ୍ଦୁର କବିତା। ପ୍ରତିଟି ବୁନ୍ଦା ଆପଣଙ୍କୁ ଶବ୍ଦ ଆକାରରେ ଦୃଶ୍ୟମାନ ହେବେ। କବିତାର ଶୀର୍ଷକ ବର୍ଷା। ଘର ଅଗଣାରେ ଛୋଟ ଗହିରିରେ, ଘର ଅଗଣାରେ ଛୋଟ ଗହିରିରେ ପାଣି ଫଟ କାହିଁ ବର୍ଷା। ଘର ଅଗଣାରେ ଛୋଟ ଗହିରିରେ ପାଣି ଫୁଟ କାହିଁ ବର୍ଷା। ଝରକା ସେ ପାଖେ ଭିଜି ଯାଉଥିବା, ଝରକା ସେ ପାଖେ ଭିଜି ଯାଉଥିବା ପତର ଶାଖା ହିଁ ବର୍ଷା। ମା ହାତେ ପକୁଡ଼ି ତିଆରି ପର୍ବର, ମା ହାତେ ପକୁଡ଼ି ତିଆରି ପର୍ବର ବେସନ ମଖା ହିଁ ବର୍ଷା। ରେନିଡେ ନାମରେ ଘରେ ମିଳୁଥିବା, ରେନିଡେ ନାମରେ ଘରେ ମିଳୁଥିବା ସମୟ ଫାଙ୍କା ହିଁ ବର୍ଷା। ଓଦା ଶରୀରରେ ପରିବାବାଲାର, ଓଦା ଶରୀରରେ ପରିବାବାଲାର କାକୁଡ଼ି ବିକା ହିଁ ବର୍ଷା। ପାଣିକୁନି ଗାଡ଼ି ଗୋପାଳ ପୁଅର, ପାଣିକୁନି ଗାଡ଼ି ଗୋପାଳ ପୁଅର ଗୋବର ପକା ହିଁ ବର୍ଷା। ସୂରୁଜ ମେଘର ଲୁଚକାଳୀ ମାଝେ ଗାମୁଛା ଶୁଖା ହିଁ ବର୍ଷା। ନିଜେ ଭିଜି ଛତା ସଙ୍ଗିନୀକୁ ଦେଇ, ନିଜେ ଭିଜି ଛତା ସଙ୍ଗିନୀକୁ ଦେଇ ଫେରନ୍ତା ଟୋକା ହିଁ ବର୍ଷା। ବେଙ୍ଗୁଲିର ବେଙ୍ଗ ସାଥେ ଶାଳୀନତା, ବେଙ୍ଗୁଲିର ବେଙ୍ଗ ସାଥେ ଶାଳୀନତା ବାହାରେ ଡକା ହିଁ ବର୍ଷା। ଝଡ଼ି ପୋକ ଆଦି କୀଟପତଙ୍ଗର, ଝଡ଼ି ପୋକ ଆଦି କୀଟପତଙ୍ଗର ଦୁନିଆ ଦେଖା ହିଁ ବର୍ଷା। ଲୋକ ଗହଳିର ଅଭାବରେ ପୁଣି, ଲୋକ ଗହଳିର ଅଭାବରେ ପୁଣି ବେପାର ଫିକା ହିଁ ବର୍ଷା। ଭଙ୍ଗା ଚାଳିଆର ଗୋଟେ କଣେ ରହି, ଭଙ୍ଗା ଚାଳିଆର ଗୋଟେ କଣେ ରହି ଅଭାବ ଦେଖା ହିଁ ବର୍ଷା। ଅତୀତର ସତ ସ୍ମୃତିକୁ ଜଳାଇ, ଅତୀତର ସତ ସ୍ମୃତିକୁ ଜଳାଇ ସିଗରେଟ୍ ଫୁଙ୍କା ହିଁ ବର୍ଷା। ଅତୀତର ସତ ସ୍ମୃତିକୁ ଜଳାଇ ସିଗରେଟ୍ ଫୁଙ୍କା ହିଁ ବର୍ଷା। ଅଳସ ଚାଦର ଘୋଡ଼ି ଶୋଇଥିବା, ଅଳସ ଚାଦର ଘୋଡ଼ି ଶୋଇଥିବା ସହର ଦେଖା ହିଁ ବର୍ଷା। ଅଳସ ଚାଦର ଘୋଡ଼ି ଶୋଇଥିବା ସହର ଦେଖା ହିଁ ବର୍ଷା। ଧନ୍ୟବାଦ।